ଓମ୍ ଶାନ୍ତି। ଆଜି 20 ଏପ୍ରିଲ 2026 ବକ୍ତାଙ୍କର ସାକାର ମଧୁର ମହାବାକ୍ୟ। ବାବା ସାରେ କହୁଛନ୍ତି, ମିଠେ ବଚେ, ତୁମେମାନେ ଈଶ୍ୱରୀୟ ସେଲଭେସନ ଆର୍ମି ଅର୍ଥାତ୍ ଆଧ୍ୟାତ୍ମିକ ସୁରକ୍ଷା ପ୍ରଦାନକାରୀ ସେନା ଅଟ। ତୁମକୁ ହିଁ ସମସ୍ତଙ୍କୁ ସଦ୍ଗତି ଦେବାକୁ ହେବ। ସମସ୍ତଙ୍କର ପ୍ରୀତି ଏକମାତ୍ର ବାବାଙ୍କ ସହିତ ଯୋଡ଼ିବାକୁ ହେବ। ପ୍ରଶ୍ନ, ମନୁଷ୍ୟ ନିଜର ବୁଦ୍ଧି କେଉଁ କଥାରେ ଲଗାଉଛନ୍ତି ଏବଂ ତୁମକୁ ନିଜର ବୁଦ୍ଧି କେଉଁ କଥାରେ ଲଗାଇବାକୁ ହେବ? ଉତ୍ତର, ମନୁଷ୍ୟ ତ ନିଜର ବୁଦ୍ଧି ଆକାଶ ଓ ସୃଷ୍ଟିର ଅନ୍ତ ପାଇବାରେ ଲଗାଉଛନ୍ତି, କିନ୍ତୁ ଏହାଦ୍ୱାରା ତ କୌଣସି ଲାଭ ହେଉନାହିଁ, ଏହାର ଅନ୍ତ ମିଳିପାରିବ ନାହିଁ। ତୁମେ ସନ୍ତାନମାନେ ନିଜର ବୁଦ୍ଧି ଲଗାଉଛ ପୂଜ୍ୟ ହେବା ପାଇଁ, ତାଙ୍କୁ ଦୁନିଆ ପୂଜା କରିବ ନାହିଁ। ତୁମେ ସନ୍ତାନମାନେ ତ ପୂଜ୍ୟ ଦେବତା ହେଉଛ। ଗୀତ, ତୁମେ ପାକେ ହମନେ ଯାହା ପାଲିଆ, ଜମିନ ତ ଜମିନ ସାରା ଆସମାନ ଭି ପାଲିଆ। ଓମ୍ ଶାନ୍ତି। ପିଲାମାନେ ଜାଣିଗଲେଣି ଯେ ଏହା ହେଉଛି ଜ୍ଞାନ ମାର୍ଗ, ତାହା ହେଉଛି ଭକ୍ତି ମାର୍ଗ। ଏବେ ପ୍ରଶ୍ନ ଉଠୁଛି ଯେ ଭକ୍ତି ମାର୍ଗ ଭଲ ନା ଜ୍ଞାନ ମାର୍ଗ ଭଲ? ଦୁଇଟି ଜିନିଷ ହେଲା ନା? କୁହାଯାଏ ଜ୍ଞାନ ଦ୍ୱାରା ସଦ୍ଗତି ହୋଇଥାଏ, ତେବେ ନିଶ୍ଚୟ କୁହାଯିବ ଯେ ଭକ୍ତି ଓ ଜ୍ଞାନ ଦୁଇଟି ଯାକ ଭିନ୍ନ ଭିନ୍ନ ଅଟେ। ମନୁଷ୍ୟମାନେ ଭାବୁଛନ୍ତି ଭକ୍ତି କରିବା ଦ୍ୱାରା ଜ୍ଞାନ ମିଳିବ, ତେବେ ଯାଇ ସଦ୍ଗତି ହେବ। ଭକ୍ତି ମଝିରେ ଜ୍ଞାନ ଆସିପାରିବ ନାହିଁ। ଭକ୍ତି ସମସ୍ତଙ୍କ ପାଇଁ ଏବଂ ଜ୍ଞାନ ମଧ୍ୟ ସମସ୍ତଙ୍କ ପାଇଁ ରହିଛି। ବର୍ତ୍ତମାନ ହେଉଛି କଳିଯୁଗର ଅନ୍ତିମ ସମୟ, ତେବେ ନିଶ୍ଚୟ ସମସ୍ତଙ୍କର ଦୁର୍ଗତି ହେବ। ସେଥିପାଇଁ ଡାକୁଛନ୍ତି ଏବଂ ଗାନ ମଧ୍ୟ କରୁଛନ୍ତି ଯେ ଅନ୍ୟ ସଙ୍ଗ ଛାଡ଼ି ତୁମରି ସଙ୍ଗ କରିବୁ। ତେବେ ସେ କିଏ କାହା ସହିତ ସଙ୍ଗ କରିବ ଏ କଥା ତ ବୁଝୁନାହାନ୍ତି। ପ୍ରାୟତଃ ସମସ୍ତଙ୍କର ବୁଦ୍ଧି ଶ୍ରୀକୃଷ୍ଣଙ୍କ ଆଡ଼କୁ ଚାଲିଯାଉଛି। ଆମେ ସଚ୍ଚା ପ୍ରୀତି ତୁମ ସହିତ ଯୋଡ଼ିବୁ, ତେଣୁ ଯେବେ ଶ୍ରୀକୃଷ୍ଣଙ୍କ ସହିତ ହିଁ ପ୍ରୀତି ଯୋଡ଼ୁଛନ୍ତି, ତେବେ ଗୁରୁ ଗୋସାଇ ଆଉ କାହାର ଆବଶ୍ୟକତା ହିଁ ନାହିଁ। ଶ୍ରୀକୃଷ୍ଣଙ୍କୁ ହିଁ ସ୍ମରଣ କରିବାକୁ ହେବ। ଶ୍ରୀକୃଷ୍ଣଙ୍କ ଚିତ୍ର ତ ସମସ୍ତଙ୍କ ପାଖରେ ଅଛି। ଶ୍ରୀକୃଷ୍ଣ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, ପୁଣି ଆଉ କାହା ପାଖକୁ ଯିବାର ଆବଶ୍ୟକତା ହିଁ ନାହିଁ। ଯେପରି ମୀରା ଜଣଙ୍କ ସହିତ ସଙ୍ଗ କରିଥିଲେ, କର୍ମଧନ୍ଦା କରିବା ସମୟରେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ହିଁ ସ୍ମରଣ କରୁଥିଲେ। ଘରେ ଖାଇବା ପିଇବା ରହିବା ତ ହୋଇଥାଏ, କିନ୍ତୁ ସତ୍ୟ ପ୍ରୀତି ଏକମାତ୍ର କୃଷ୍ଣଙ୍କ ସହିତ ଯୋଡ଼ିଥିଲେ। ଯେପରି ସେ ପ୍ରେମିକ ଇଏ ପ୍ରେମିକା ହୋଇଯାଇଥିଲେ, ଅନ୍ୟ ସଙ୍ଗ ଛାଡ଼ିଲ। ଶ୍ରୀକୃଷ୍ଣଙ୍କୁ ତ ସମସ୍ତେ ଜାଣିଛନ୍ତି, ଗାୟନ ମଧ୍ୟ କରୁଛନ୍ତି, ସତ୍ୟ ପ୍ରୀତି ଆମେ ତୁମ ସହିତ ଯୋଡ଼ିଲୁ, ଅନ୍ୟ ସଙ୍ଗ ଛାଡ଼ିଲ। ସର୍ବୋଚ୍ଚ ସତ୍ୟ ତ ପରମପିତା ହିଁ ଅଟନ୍ତି, ସମସ୍ତଙ୍କୁ ଏକମାତ୍ର ବାବା ହିଁ ସମ୍ପତ୍ତି ଦେଇଥାନ୍ତି, ତାଙ୍କୁ କେହି ବି ଜାଣିନାହାନ୍ତି। ଯଦିଓ କହୁଛନ୍ତି ପରମପିତା ପରମାତ୍ମା ଶିବ, କିନ୍ତୁ ସିଏ କେବେ ଆସୁଛନ୍ତି ଏ କଥା ଜାଣିନାହାନ୍ତି। ଶିବ ଜୟନ୍ତୀ ପାଳନ କରୁଛନ୍ତି, ତେବେ ସେ ନିଶ୍ଚୟ ଆସିଥାନ୍ତି। କେବେ କିପରି ଆସୁଛନ୍ତି, କଣ ଆସି କରୁଛନ୍ତି, କାହାକୁ ହେଲେ ଜଣା ନାହିଁ। କେହି ବି ମନୁଷ୍ୟ ମାତ୍ରକେ ଜାଣିନାହାନ୍ତି ଯେ ସେ ସମସ୍ତଙ୍କର ସଦ୍ଗତି କରିଥାନ୍ତି, କିନ୍ତୁ କିପରି କରିଥାନ୍ତି, ସଦ୍ଗତିର ଅର୍ଥ କଣ କିଛି ହେଲେ ବି ବୁଝୁନାହାନ୍ତି। ଶିବ ବାବା ତ ନିଶ୍ଚୟ ସ୍ୱର୍ଗ ରାଜତ୍ୱ ଦେଇଥିବେ ନା? ତୁମେ ସନ୍ତାନମାନେ ସେହି ଧର୍ମର ପଇ ମଧ୍ୟ ଜାଣିନଥିଲ, ଭୁଲି ଯାଇଥିଲ, ତେଣୁ ଅନ୍ୟମାନେ କିପରି ଜାଣିପାରିବେ? ଏବେ ଶିବ ବାବାଙ୍କ ଦ୍ୱାରା ତୁମେ ଜାଣୁଛ ଓ ଅନ୍ୟକୁ କହୁଛ। ତୁମେ ଈଶ୍ୱରୀୟ ସୁରକ୍ଷା ପ୍ରଦାନକାରୀ ସେନା, ସୁରକ୍ଷା ପ୍ରଦାନକାରୀ କୁହ ଅଥବା ସଦ୍ଗତିର ମାର୍ଗଦର୍ଶକ ସେନା କୁହ। ଏବେ ତୁମ ସନ୍ତାନମାନଙ୍କ ଉପରେ ବହୁତ ବଡ଼ ଦାୟିତ୍ୱ ରହିଛି। ତୁମେ ଚିତ୍ର ସମ୍ବନ୍ଧରେ ମଧ୍ୟ ବୁଝାଇ ପାରିବ, ଭାଷା ତ ଅନେକ ରହିଛି, ମୁଖ୍ୟ ମୁଖ୍ୟ ଭାଷାରେ ଚିତ୍ର ତିଆରି କରିବାକୁ ପଡ଼ୁଛି, ଭାଷାର ମଧ୍ୟ ବହୁତ ଝମେଲା ରହିଛି, ସେଥିପାଇଁ ପ୍ରଦର୍ଶନ ମଧ୍ୟ କରିବାକୁ ପଡ଼ିବ। ଚିତ୍ର ମାଧ୍ୟମରେ ବୁଝାଇବା ବହୁତ ସହଜ ହୋଇଥାଏ। ସୃଷ୍ଟିଚକ୍ର ଚିତ୍ରରେ ମଧ୍ୟ ସମସ୍ତ ଜ୍ଞାନ ରହିଛି, ସିଢ଼ି ଚିତ୍ର କେବଳ ଭାରତବାସୀଙ୍କ ପାଇଁ, ଏଥିରେ ଆଉ କୌଣସି ଧର୍ମ ହିଁ ନାହିଁ। ଏପରି ନୁହେଁ ଯେ ଭାରତ ତମ ପ୍ରଧାନ ହେଉଛି ଆଉ ଅନ୍ୟମାନେ ହେଉ ନାହାନ୍ତି, ତମ ପ୍ରଧାନ ତ ସମସ୍ତେ ହେଉଛନ୍ତି, ତେଣୁ ତାଙ୍କ ପାଇଁ ମଧ୍ୟ ହେବା ଦରକାର। ଏହିସବୁ ସେବାର ଖିଆଲ ବୁଦ୍ଧିରେ ଆସିବା ଉଚିତ। ଦୁଇ ପିତାଙ୍କର ରହସ୍ୟ ମଧ୍ୟ ବୁଝାଇବାକୁ ହେବ। ସମ୍ପତ୍ତି ରଚୟିତାଙ୍କ ଠାରୁ ମିଳିଥାଏ, ଏକଥା ମଧ୍ୟ ସବୁ ଧର୍ମାବଲମ୍ବୀମାନେ ଜାଣିଛନ୍ତି ଯେ ଲକ୍ଷ୍ମୀନାରାୟଣ ଭାରତର ପ୍ରଥମ ମହାରାଜା ମହାରାଣୀ ଅଟନ୍ତି ଅଥବା ଭଗବାନ ଭଗବତୀ ଥିଲେ। ଆଚ୍ଛା, ତାଙ୍କୁ ଏହି ସ୍ୱର୍ଗର ରାଜ୍ୟ କିପରି ମିଳିଲା? ନିଶ୍ଚୟ ଭଗବାନଙ୍କ ଦ୍ୱାରା ମିଳିଲା, ପରି କେବେ ମିଳିଲା ଏ କଥା କାହାକୁ ବି ଜଣା ନାହିଁ। ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖି ପୁଣି ପ୍ରଳୟ ଦେଖାଇ ଦେଇଛନ୍ତି, କିନ୍ତୁ ଏହାର ଫଳାଫଳ କିଛି ହେଲେ ବି ନାହିଁ। ଏ କଥା ତୁମ ସନ୍ତାନମାନଙ୍କୁ ବୁଝାଇବାକୁ ହେବ। ଚିତ୍ର ତ ସବୁଆଡ଼େ ରହିଛି, ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ମଧ୍ୟ ଥିବ। ଯଦି ପୋଷାକ ଚେହେରା ଆଦି ଅଲଗା ହୋଇଥିବ, ଯାହାକୁ ଯାହା ଆସିଲା ବସି ତିଆରି କରିଦେଲେ। ଶ୍ରୀନାଥ ଶ୍ରୀନାଥିନୀ ଏହି ରାଧା କୃଷ୍ଣ ଅଟନ୍ତି ନା? ଶ୍ରୀରାଧା ଶ୍ରୀକୃଷ୍ଣ ତ ତାଜଧାରୀ ନୁହନ୍ତି, ସେ ଦେଖିବାକୁ କଳା ମଧ୍ୟ ନୁହନ୍ତି, ଲକ୍ଷ୍ମୀନାରାୟଣଙ୍କର ଅଟେ ରାଜଧାନୀ, ରାଧାକୃଷ୍ଣଙ୍କର ନୁହେଁ। ମନ୍ଦିର ତ ଅନେକ ପ୍ରକାରର ତିଆରି କରିଛନ୍ତି, ନାମ ତ ଗୋଟିଏ ରଖିବେ, ଲକ୍ଷ୍ମୀନାରାୟଣ। ଲକ୍ଷ୍ମୀନାରାୟଣଙ୍କର ରାଜଧାନୀ ବୋଲି କୁହାଯିବ, ରାମ ସୀତାଙ୍କର ବଂଶ ଲକ୍ଷ୍ମୀନାରାୟଣଙ୍କର ବଂଶ, ରାଧାକୃଷ୍ଣଙ୍କର ବଂଶ ନଥାଏ। ଏହି କଥା ମନୁଷ୍ୟଙ୍କର ଖିଆଲରେ ହିଁ ନାହିଁ। ତୁମେ ସନ୍ତାନମାନେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛ, ଯାହାଙ୍କର ସେବା ଶୌକ ରହିଛି ସେ ତ ବ୍ୟାକୁଳ ହୋଇ ସେବା କରନ୍ତି। କେହି କେହି କହୁଛନ୍ତି ଆମେ ବୁଝୁଛୁ, କିନ୍ତୁ ଧୀରେ ଧୀରେ ମୁଖ ଖୋଲିବା ପାଇଁ ଯୁକ୍ତି ରଚନା କରିବାକୁ ପଡ଼ିବ। ଅନେକ ଭାବୁଛନ୍ତି ବେଦଶାସ୍ତ୍ରର ଅଧ୍ୟୟନ ଦ୍ୱାରା, ଯଜ୍ଞ ତପ ଆଦି କରିବା ଦ୍ୱାରା, ତୀର୍ଥ ଆଦି କରିବା ଦ୍ୱାରା ପରମାତ୍ମାଙ୍କୁ ପାଇପାରିବୁ, କିନ୍ତୁ ଭଗବାନ କହୁଛନ୍ତି ଏସବୁ ମୋ ଠାରୁ ଦୂର କରିବାର ରାସ୍ତା। ଡ୍ରାମାରେ ସମସ୍ତଙ୍କୁ ଦୁର୍ଗତି ପ୍ରାପ୍ତ କରିବାର ଅଛି, ସେଥିପାଇଁ ଏହିପରି କଥା କହୁଛନ୍ତି। ପୂର୍ବରୁ ଆମେ ମଧ୍ୟ କହୁଥିଲୁ ଯେ ଭଗବାନ ହେଉଛନ୍ତି ସର୍ବୋଚ୍ଚ, ଯିଏ ଯେଉଁ ପ୍ରକାରେ ବି ଯାଇପାରିବେ, ତେଣୁ ମନୁଷ୍ୟମାନେ ଅନେକ ପ୍ରକାରର ରାସ୍ତା ଧରିଛନ୍ତି। ଭକ୍ତି ମାର୍ଗର ରାସ୍ତା ଧରି ଧରି ଥକିଗଲେ ଭଗବାନଙ୍କୁ ହିଁ ଡାକୁଛନ୍ତି, ହେ ପତିତ ପାବନ, ଆପଣ ଆସି ପାବନ ହେବାର ରାସ୍ତା ବତାନ୍ତୁ, ଆପଣଙ୍କ ବିନା ପାବନ ହୋଇପାରିବୁ ନାହିଁ। ଯାଇଛୁ, ଭକ୍ତି ଦିନକୁ ଦିନ କ୍ଳାନ୍ତ କରାଇ ଦେଉଛି। ବର୍ତ୍ତମାନ ତ ମେଳା ଆଦିରେ ଲକ୍ଷ ଲକ୍ଷ ଆତ୍ମା ଏକତ୍ର ହେଉଛନ୍ତି, କେତେ ଅପରିଷ୍କାର କରୁଛନ୍ତି। ଏବେ ତ ଅନ୍ତିମ ସମୟ, ଏହି ଦୁନିଆକୁ ବଦଳାଇବାକୁ ହେବ। ବାସ୍ତବରେ ଦୁନିଆ ହିଁ ଗୋଟିଏ, ତାକୁ ଦୁଇ ଭାଗ କରିଦେଇଛନ୍ତି। ତେଣୁ ମନୁଷ୍ୟ ଭାବୁଛନ୍ତି ସ୍ୱର୍ଗ ନର୍କ ଅଲଗା ଅଲଗା ଦୁନିଆ, କିନ୍ତୁ ଏହା ଅଧା ଅଧା ଅଟେ। ଉପରେ ସତ୍ୟଯୁଗ, ପୁଣି ତ୍ରେତାଯୁଗ, ତାପରେ ଦ୍ୱାପର ଯୁଗ, କଳିଯୁଗ ରହିଛି। କଳିଯୁଗରେ ତମ ପ୍ରଧାନ ହେବାକୁ ହିଁ ପଡ଼ିବ। ସୃଷ୍ଟି ପୁରୁଣା ହେଉଛି, ଏହି କଥା କେହି ବୁଝୁନାହାନ୍ତି, ଦ୍ୱନ୍ଦ୍ୱରେ ପଡୁଛନ୍ତି। କେହି ଶ୍ରୀକୃଷ୍ଣଙ୍କୁ ଭଗବାନ ତ କେହି ରାମଙ୍କୁ ଭଗବାନ କହି ଦେଉଛନ୍ତି। ଆଜିକାଲି ତ ମନୁଷ୍ୟ ନିଜକୁ ମଧ୍ୟ ଭଗବାନ ବୋଲି କହି ଦେଉଛନ୍ତି, କହୁଛନ୍ତି ଆମେ ଈଶ୍ୱରଙ୍କର ଅବତାର ଅଟୁ। ଦେବତାମାନଙ୍କ ଠାରୁ ମଧ୍ୟ ମନୁଷ୍ୟ ତୀକ୍ଷ୍ଣ ହୋଇଗଲେଣି। ତଥାପି ଦେବତାମାନଙ୍କୁ ଦେବତା ହିଁ କୁହାଯିବ, ଏମାନେ ତ ପୁଣି ମନୁଷ୍ୟରୁ ଭଗବାନ ବୋଲି କହିଦେଉଛନ୍ତି। ଏହା ହେଉଛି ଭକ୍ତି ମାର୍ଗ। ଦେବତାମାନେ ତ ସ୍ୱର୍ଗର ବାସିନ୍ଦା ଅଟନ୍ତି। ଏବେ କଳିଯୁଗୀ ଲୌହ ଯୁଗରେ ପୁଣି ମନୁଷ୍ୟ ଭଗବାନ କିପରି ହୋଇପାରିବେ? ବାବା କହୁଛନ୍ତି ମୁଁ ସଙ୍ଗମ ଯୁଗରେ ହିଁ ଆସିଅଛି, ଯେତେବେଳେ କି ମୋତେ ଆସି ଦୁନିଆକୁ ପରିବର୍ତ୍ତନ କରିବାକୁ ପଡୁଛି। କଳିଯୁଗରୁ ସତ୍ୟଯୁଗ ହେବ, ବାକି ସବୁ ଶାନ୍ତିଧାମକୁ ଚାଲିଗଲେ ତାହା ହେଉଛି ନିରାକାରୀ ଦୁନିଆ, ଏହା ହେଉଛି ସାକାରୀ ଦୁନିଆ। ବୁଝାଇବା ପାଇଁ ନିରାକାରୀ ବୃକ୍ଷକୁ ମଧ୍ୟ ବଡ଼ କରିବା ଉଚିତ। ଆକାଶ ପରି ବ୍ରହ୍ମ ମହତତ୍ତ୍ୱ ମଧ୍ୟ ଉଭୟର ଅନ୍ତ ପାଇପାରିବ ନାହିଁ। ଯଦିଓ ଚେଷ୍ଟା କରୁଛନ୍ତି ଉଡ଼ାଜାହାଜ ଆଦିରେ ଯିବେ, କିନ୍ତୁ ଏହାର ଅନ୍ତ ପାଇପାରିବେ ନାହିଁ। ସମୁଦ୍ର ହିଁ ସମୁଦ୍ର, ଆକାଶ ହିଁ ଆକାଶ ରହିଛି, ସେଠାରେ ତ କିଛି ହେଲେ ବି ନାହିଁ। ବହୁତ ଚେଷ୍ଟା କଲେ ମଧ୍ୟ ଏହାକୁ କଥାରେ ପାଇ ଏସବୁ କଥାରେ ଫାଇଦା କଣ ଅଛି? ଭାବୁଛନ୍ତି ଆମେ ନିଜର ବୁଦ୍ଧି ଖଟାଉଛୁ, ଏହା ମନୁଷ୍ୟଙ୍କର ପୁଣି ବିଜ୍ଞାନର ଗର୍ବ ମନୁଷ୍ୟଙ୍କ ପାଖରେ ରହିଛି। କେହି ଏସବୁର କେବେ ବି ଅନ୍ତ ପାଇଲେ ମଧ୍ୟ ସାରା ଦୁନିଆ ତାଙ୍କୁ ପୂଜା ତ କରିବ ନାହିଁ। ଦେବତାମାନଙ୍କର ତ ପୂଜା ହୋଇଥାଏ। ମୋ ସନ୍ତାନ ମାନଙ୍କୁ ବାବା କେତେ ଉଚ୍ଚ କରୁଛନ୍ତି, ସମସ୍ତଙ୍କୁ ଶାନ୍ତିଧାମ ନେଇ ଯାଉଛନ୍ତି। ଏ କଥା ଭଲେ ସମସ୍ତେ ଜାଣିଛନ୍ତି ଯେ ଆମେ ମୂଳ ବତନରୁ ଆସିଛୁ, କିନ୍ତୁ ତୁମମାନଙ୍କ ପରି ଦୁନିଆର ମନୁଷ୍ୟମାନଙ୍କୁ ଏ କଥା ଜଣା ନାହିଁ ଯେ ଶାନ୍ତିଧାମ କଣ, ଆତ୍ମାମାନେ ସେଠାରେ କିପରି ରହୁଛନ୍ତି, ପୁଣି କିପରି କ୍ରମାନୁସାରେ ଆସୁଛନ୍ତି, ଏ କଥା କେହି ବି ଜାଣିନାହାନ୍ତି। ବ୍ରହ୍ମ ମହତ୍ତ୍ୱରେ ନିରାକାରୀ ବୃକ୍ଷ ରହିଛି, ଏ କଥା ବୁଝୁନାହାନ୍ତି। ତୃତୀୟ ଯୁଗରେ ଅଳ୍ପ ସଂଖ୍ୟକ ରହିବେ, ବାକି ସବୁ ଆତ୍ମାମାନେ ବ୍ରହ୍ମ ମହତତ୍ତ୍ୱରେ ରହିବେ। ଯେପରି ଏହି ସାକାରୀ ବତନ ରହିଛି, ସେହିପରି ମୂଳ ବତନ ଅଟେ। ବତନ କେବେ ଖାଲି ହୁଏ ନାହିଁ, ନା ଏଠାରେ ନା ସେଠାରେ। ଯେତେବେଳେ ଅନ୍ତ ହେଉଛି ସେତେବେଳେ ତ ଟ୍ରାନ୍ସଫର ଅର୍ଥାତ ସ୍ଥାନାନ୍ତରିତ ହୋଇଯାଉଛନ୍ତି। କିଛି ତ ଏହି ବତନରେ ରହିବେ। ଯଦି ସାରା ବତନ ଖାଲି ହୋଇଯିବ ତେବେ ତ ପ୍ରଳୟ ହୋଇଯିବ, କିନ୍ତୁ ପ୍ରଳୟ ହୁଏ ନାହିଁ, ଏହା ଅବିନାଶୀ ଖଣ୍ଡ ଅଟେ। ନା ଏହି ସବୁ କଥା ବୁଦ୍ଧିରେ ରଖିବାକୁ ହେବ। ସାରା ଦିନ ଏହି ଖ୍ୟାଲ ରହୁ ଯେ ଆମେମାନେ କିପରି କାହା କଲ୍ୟାଣ କରିବୁ। ତୁମ ସହିତ ପ୍ରୀତି ହୋଇଗଲା ତେବେ ତାଙ୍କର ପରିଚୟ ତ ଦେବାକୁ ହେବ ନା? ସେ ବାବା ଅଟନ୍ତି, ତାଙ୍କଠାରୁ ସମ୍ପତ୍ତି ମିଳୁଛି, କିପରି ମିଳୁଛି ତାହା ଆମେ କହିପାରିବୁ। ବୁଝାଇବାରେ ମଧ୍ୟ କ୍ରମ ଅନୁସାରେ ରହିଛନ୍ତି। କେହି ତ ବହୁତ ଭଲ ଭାବରେ ଭାଷଣ କରୁଛନ୍ତି, କେହି ନ କରିପାରୁଛନ୍ତି ତ ଶିଖିବାକୁ ପଡ଼ିବ। ପ୍ରତ୍ୟେକ ପିଲାଙ୍କୁ ନିଜର କଲ୍ୟାଣ କରିବା ଦରକାର। ବର୍ତ୍ତମାନ ଯେତେବେଳେ କି ରାସ୍ତା ମିଳିଛି, ତେଣୁ ପରସ୍ପର କଲ୍ୟାଣ କରିବାକୁ ହେବ। ମନ ହେଉଛି ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କର ବର୍ଷା ପ୍ରାପ୍ତ କରାଇବାକୁ ହେବ। ମନ ହେଉଛି ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କର ବର୍ଷା ପ୍ରାପ୍ତ କରାଇବୁ, ରୁହାନି ସେବା କରିବୁ। ସମସ୍ତେ ପରସ୍ପର ସେବା କରୁଛନ୍ତି, ବାବା ଆସି ରୁହାନି ସେବା ଶିଖାଉଛନ୍ତି, ଆଉ କେହି ବି ରୁହାନି ସେବା ଜାଣିନାହାନ୍ତି। ରୁହାନି ବାବା ହିଁ ଆତ୍ମାମାନଙ୍କର ସେବା କରୁଛନ୍ତି। ଶାରୀରିକ ସେବା ତ ଜନ୍ମ ଜନ୍ମାନ୍ତର ବହୁତ କରିଛ, ଏବେ ଅନ୍ତିମ ଜନ୍ମରେ ରୁହାନି ସେବା କରିବାକୁ ହେବ, ଯାହା ବାବା ହିଁ ଶିଖାଉଛନ୍ତି। ଏଥିରେ ହିଁ କଲ୍ୟାଣ ରହିଛି, ଆଉ କେଉଁଥିରେ ଫାଇଦା ନାହିଁ। ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ସମ୍ପର୍କ ରକ୍ଷା କରିବାକୁ ହେବ, ତାଙ୍କୁ ମଧ୍ୟ ଏହି କଥା ବୁଝାଇ ତାଙ୍କର କଲ୍ୟାଣ କରିବାକୁ ହେବ। ଯଦି ପ୍ରୀତି ଥିବ ତେବେ କିଛି ଶୁଣିବେ, କେହି କେହି ତ ଡରୁଛନ୍ତି, ଜଣା ନାହିଁ, ଆମକୁ ମଧ୍ୟ ସନ୍ନ୍ୟାସ କରିବାକୁ ପଡ଼ିବ। ଆଜିକାଲି ତ ବହୁତ ସନ୍ନ୍ୟାସୀ ଅଛନ୍ତି ନା, କୌପିନୀ ପିନ୍ଧିଦେଲେ, ଦୁଇ ଅକ୍ଷର ଶୁଣାଇଦେଲେ, କେଉଁଠୁ ନା କେଉଁଠୁ ଖାଇବାକୁ ତ ମିଳିଯାଉଛି। କୌଣସି ଦୋକାନକୁ ଗଲେ ଦୁଇଟି ପୁରୀ ଦେଇଦେବେ, ପୁଣି ଅନ୍ୟ କାହା ପାଖକୁ ଗଲେ ଏହିପରି ଭାବେ ତାଙ୍କର ପେଟ ପୂଜା ହୋଇଯାଏ। ଭିକାରୀ ମଧ୍ୟ ଅନେକ ପ୍ରକାରର ରହିଛନ୍ତି, ଏହି ବାବାଙ୍କ ଠାରୁ ତ ଗୋଟିଏ ପ୍ରକାରର ସମ୍ପତ୍ତି ମିଳୁଛି, ବେହଦର ବାଦଶାହୀ ମିଳୁଛି, ସଦା ନିରୋଗୀ ହେଉଛନ୍ତି, ସାହୁକାର ମୁସ୍କିଲରେ ଧାରଣ କରୁଛନ୍ତି। ଗରିବମାନଙ୍କର ମଧ୍ୟ କଲ୍ୟାଣ କରିବା ଉଚିତ, ବାବା ବହୁତ ପ୍ରଦର୍ଶନୀ କରାଉଛନ୍ତି। କାହିଁକି ନା ଅନେକ ଗାଁ ରହିଛି ନା, ମିନିଷ୍ଟର ମାନେ ଯଦି ଏହି ଜ୍ଞାନକୁ ଭଲ ବୋଲି ବୁଝିବେ ତେବେ ସମସ୍ତେ ଶୁଣିବାରେ ଲାଗି ପଡ଼ିବେ। ହଁ, ଆଗକୁ ଗଲେ ତୁମର ନାମ ବିଖ୍ୟାତ ହେବ, ପୁଣି ବହୁତ ଆସିବେ, ପାପ କଟିବାରେ ସମୟ ଲାଗୁଛି। ରାତିଦିନ କେହି ଯୋଗଯୁକ୍ତ ହେବାର ରହିଲେ ପାପ କଟିଯାଇ ପାରେ, ଆତ୍ମା ପବିତ୍ର ହୋଇଗଲେ ପୁଣି ଏହି ଶରୀର ମଧ୍ୟ ତ୍ୟାଗ କରିବ। ଏ ସବୁ ବୁଝିବାର କଥା ପ୍ରଦର୍ଶନୀରେ ମଧ୍ୟ ବୁଝାଇବାକୁ ହେବ। ମୁଖ୍ୟ ହେଉଛି ସାରା ଭାରତର କଥା। ଭାରତର ଭାଗ୍ୟ ଉଦୟ ହେଲେ ସମସ୍ତଙ୍କର ଉଦୟ ହୋଇଯିବ। ପ୍ରୋଜେକ୍ଟର ଠାରୁ ମଧ୍ୟ ପ୍ରଦର୍ଶନୀରେ ଅଧିକ ସେବା ହୋଇପାରିବ, ଧୀରେ ଧୀରେ ବୃଦ୍ଧି ହୋଇ ଚାଲିବ, ଦିନକୁ ଦିନ ତୁମର ନାମ ବିଖ୍ୟାତ ହୋଇଯିବ। ଏହା ମଧ୍ୟ ଲେଖିବା ଉଚିତ ଯେ 5000 ବର୍ଷ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା, ଏହା ତ ବହୁତ ବିଚିତ୍ର କଥା। ବାବା ଇସାରା ଦେଉଛନ୍ତି, କିନ୍ତୁ ପିଲାମାନେ ବହୁତ କଥା ଭୁଲି ଯାଉଛନ୍ତି, କିଛି ବି ହେଲେ କହିଦେଉଛନ୍ତି। ଆଜିଠାରୁ 5000 ବର୍ଷ ପୂର୍ବେ ଏହିପରି ହୋଇଥିଲା, ଏହା ତ ବହୁତ ସ୍ପଷ୍ଟ କଥା, କିନ୍ତୁ ଏ କଥା କାହାରି ବୁଦ୍ଧିରେ ରହିଲେ ହେଲା? ଯଦି ଖବରକାଗଜରେ ବାହାର କରିପାରିବ ତେବେ କିଛି ତ ବୁଝିପାରିବେ। ଜ୍ଞାନ ମାର୍ଗରେ ବହୁତ ଫାଷ୍ଟ କ୍ଲାସ ଅବସ୍ଥା ଦରକାର, ଏହିପରି କଥାକୁ ମନେ ପକାଇ ହର୍ଷିତ ହୋଇ ରହିବାକୁ ପଡ଼ିଥାଏ। ଅଭ୍ୟାସ ହୋଇଗଲେ ଅବସ୍ଥା ବହୁତ ସ୍ମିଜାଜ ହୋଇଯିବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ପିତାଙ୍କୁ ସୁପ୍ରଭାତ। ନମସ୍ତେ 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 ବାବା। ଶୁକ୍ରିୟା କ୍ରିୟା ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର 1, ଅନ୍ୟ ସମସ୍ତଙ୍କ ଠାରୁ ବୁଦ୍ଧିର ସଙ୍ଗ ତୁଟାଇ ଏକ ବାବାଙ୍କ ସହିତ ଯୋଡ଼ିବା ଉଚିତ, ଏବଂ ସମସ୍ତଙ୍କର ପ୍ରୀତି ଏକମାତ୍ର ବାବାଙ୍କ ସହିତ ଯୋଡ଼ିବାର ସେବା କରିବା ଉଚିତ। ନମ୍ବର 2, ସତ୍ୟ ସତ୍ୟ ରୁହାନି ଈଶ୍ୱରୀୟ ସହଯୋଗୀ ହେବାକୁ ପଡ଼ିବ, ନିଜର କଲ୍ୟାଣ କରି ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇବାକୁ ହେବ। ଅବସ୍ଥା ବହୁତ ଖୁସ୍ ମିଜାଜ କରିବାକୁ ହେବ। ବରଦାନ ନିଜର ଶ୍ରେଷ୍ଠ ବ୍ୟବହାର ଦ୍ୱାରା ସର୍ବ ଆତ୍ମାଙ୍କୁ ସୁଖ ଦେଉଥିବା ମହାନ ଆତ୍ମା ଭବ। ଯେଉଁମାନେ ମହାନ ଆତ୍ମା ଅଟନ୍ତି ସେମାନଙ୍କର ପ୍ରତ୍ୟେକ ବ୍ୟବହାର ଦ୍ୱାରା ସର୍ବ ଆତ୍ମାମାନଙ୍କୁ ସୁଖର ଦାନ ମିଳିଥାଏ। ସେମାନେ ସର୍ବଦା ସୁଖ ଦେଇଥାନ୍ତି ଏବଂ ସୁଖ ନେଇଥାନ୍ତି। ତେଣୁ ଚେକ୍ କର ଯେ ମହାନ ଆତ୍ମାର ଲକ୍ଷଣ ହିସାବରେ ସାରା ଦିନ ସମସ୍ତଙ୍କୁ ସୁଖ ଦେଇଛି ତ। ପୁଣ୍ୟର ଅର୍ଥ ହେଲା କାହାକୁ ଏଭଳି ଜିନିଷ ଦେବା ଯାହାଦ୍ୱାରା ସେହି ଆତ୍ମା ଠାରୁ ଆଶୀର୍ବାଦ ବାହାରିବ। ତେଣୁ ଚେକ୍ କର ଯେ ସବୁ ଆତ୍ମାଙ୍କ ଠାରୁ ମୋତେ ଆଶୀର୍ବାଦ ମିଳୁଛି ତ। କାହାକୁ ବି ଦୁଃଖ ଦେବା ବା ନେବା ହୋଇନାହିଁ ତ। ତେବେ କୁହାଯିବ ମହାନ ଆତ୍ମା ଲଗାନ କରିସାରିବା ପରେ ଭାବିବା ହିଁ ପଶ୍ଚାତ୍ତାପର ରୂପ ଅଟେ। ଅବ୍ୟକ୍ତ ଇଶାରା ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ସଂସ୍କାର ବା ନେଚର ତ ସମସ୍ତଙ୍କର ଅଲଗା ଅଲଗା ଅଟେ, କିନ୍ତୁ ସମସ୍ତଙ୍କର ସ୍ନେହୀ ବା ସବୁ କଥାରେ ବିଜୟୀ ଅର୍ଥାତ୍ ସମ୍ବନ୍ଧରେ ସଫଳତା ମାନସିକ ସ୍ଥିତିରେ ବିଜୟୀ ଏବଂ ବାଣୀରେ ମଧୁରତା ସେତେବେଳେ ଆସିପାରିବ ଯେତେବେଳେ ତୁମର ସ୍ୱଭାବ ସରଳ ହୋଇଯିବ। ଏବେ ସରଳ ସ୍ୱଭାବର ଅର୍ଥ ହେଲା ଯେପରି ସମୟ ଯେପରି ବ୍ୟକ୍ତି ଯେପରି ପରିସ୍ଥିତି ତାକୁ ପରଖି ନେଇ ନିଜକୁ ସରଳ କରିଦେବା। ତେଣୁ ସରଳ ସ୍ୱଭାବ ଅର୍ଥାତ୍ ମେଳାପି ବା ସବୁ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ନେଉଥିବା। ସରଳର ଅର୍ଥ ଅବହେଳାପଣିଆ ନୁହେଁ। ଓମ୍ ଶାନ୍ତି।